ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ଗରିବ ଓ ବଞ୍ଚିତମାନଙ୍କୁ କେନ୍ଦ୍ର କରିକିରି ଯୁବଶକ୍ତି ଚାଳିତ ବଜେଟ୍ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ଓଡ଼ିଶା ସହିତ ଚାରିଟା ରାଜ୍ୟର ସ୍ଥାପନା ହେବା ବିରଳ ମୃତ୍ତିକା ଖଣିଜ କରିଡର। ଇ ବଜେଟ୍ 140 କୋଟି ଭାରତୀୟଙ୍କର ଆକାଂକ୍ଷା ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ବଜେଟ୍କେ ଅଭିବୃଦ୍ଧିମୂଳକ କହିଲେ ମୁଖ୍ୟମନ୍ତ୍ରୀ। ସୁବର୍ଣ୍ଣପୁର ଜିଲ୍ଲାର 276 କୋଟି ଟଙ୍କାର 58 ପ୍ରକଳ୍ପର ଶିଳାନ୍ୟାସ ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ। ଆଉ ଶ୍ରୀକ୍ଷେତ୍ର ପୁରୀନ ଗଜ ଉଦ୍ଧାରଣ ବେଶତି ଦର୍ଶନ ଦେଉଛନ୍ ଚତୁର୍ଦ୍ଧା ମୂର୍ତ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦର କେନ୍ଦ୍ରୀୟ ବଜେଟ୍ 2026-27 ଉପସ୍ଥାପନ କରିଛନ୍। ଶ୍ରୀମତୀ ସୀତାରମଣ ଲଗାତାର 9 ଥର ବଜେଟ୍ ଉପସ୍ଥାପନ କରିକିରି ଇ ବଜେଟ୍କେ ଯୁବଶକ୍ତି ଚାଲିତ ବଜେଟ୍ ବୋଲି ବର୍ଷନା କରିଛନ୍। ଅର୍ଥମନ୍ତ୍ରୀ କହିଛନ୍, ଗରିବ ଅବହେଳିତ ଓ ବଞ୍ଚିତମାନଙ୍କୁ କେନ୍ଦ୍ର କରିକିରି ଇ ବଜେଟ୍ ତିଆରି କରାଯାଇଛି। ଚାଲିତ ବଜେଟ୍ 3 କର୍ତ୍ତବ୍ୟ ଜରିଏ ଅନୁପ୍ରାଣିତ ହୋଇଛି। ଆର୍ଥିକ ଅଭିବୃଦ୍ଧି, ଦକ୍ଷତା ବିକାଶ, ଲୋକଙ୍କର ଆକାଂକ୍ଷା ପୂରଣ କରିକିରି କ୍ଷମତା ନିର୍ମାଣ ଆଉ ସବ୍କା ସାଥ୍ ସବ୍କା ବିକାଶକେ ବଜେଟ୍ରେ ଜୋର୍ ଦିଆଯାଇଛି।
ଆତ୍ମନିର୍ଭରତାକେ ମାର୍ଗଦର୍ଶୀ ନୀତି ଭାବେ ଗ୍ରହଣ କରିକିରି ଆମେ ଘରେ ଉତ୍ପାଦନ କ୍ଷମତା, ଶକ୍ତି ସୁରକ୍ଷା ଓ ଗୁରୁତ୍ୱପୂର୍ଣ୍ଣ ଆମଦାନୀ ନିର୍ଭରଶୀଳତା ଲାଗି କାମ କରିଛୁ। ଏକାଥରକେ ଆମେ ନିଶ୍ଚିତ କରିଛୁ ଯେ ନିଯୁକ୍ତି ସୃଷ୍ଟି, କୃଷି ଉତ୍ପାଦକତା, ପରିବାର କ୍ରୟ ଶକ୍ତି ଆଉ ଲୋକଙ୍କୁ ସାର୍ବଜନୀନ ସେବା ପ୍ରଦାନ କରିବା ଲାଗି ସରକାରଙ୍କ ସବୁ ପଦକ୍ଷେପରେ ନାଗରିକମାନେ ଉପକୃତ ହୁଅନ୍ତୁ। ଏହି ପଦକ୍ଷେପ ସବୁ ପାଖାପାଖି 7% ଉଚ୍ଚ ଅଭିବୃଦ୍ଧି ହାର ପ୍ରଦାନ କରିଛି ଆଉ ଆମ ଲୋକଙ୍କ ଜୀବନକୁ ଗରିବୀକୁ କମ୍ କରିବାର ଆଉ ଉନ୍ନତିକୁ ଯଥେଷ୍ଟ ଅଗ୍ରଗତି କରିବାରେ ସାହାଯ୍ୟ କରିଛି।
ଦୁଇ ହଜାର 2027 ଆର୍ଥିକ ବର୍ଷ ଲାଗି ରାଜ୍ୟମାନଙ୍କୁ ଅର୍ଥ କମିଶନ ଅନୁଦାନ ଭାବେ 1,40,000 କୋଟି ଟଙ୍କା ଦିଆଯାଇଛି। 2026-27 ଆକଳନଥି ଋଣନୁ ଜିଡିପି ଅନୁପାତ ଜିଡିପିର 55.7% ଆକଳନ କରାଯାଇଛି, ଯେନ୍ଟାକି 2025-26 ସଂଶୋଧିତ ଆକଳନଥି 56.1% ଥିଲା। ଇ ଆର୍ଥିକ ବର୍ଷରେ ଖର୍ଚ୍ଚ 53,50,00,000 ଟଙ୍କା ଆକଳନ କରାଯାଇଛି। ଚଳିତ ବଜେଟ୍ରେ ଅର୍ଥମନ୍ତ୍ରୀ 6 କ୍ଷେତ୍ରର ବିକାଶ ଲାଗି ପ୍ରସ୍ତାବ ଦେଇଛନ୍। ସେଥିର୍ ଭିତରେ 6 ରଣନୈତିକ ଆଉ ସୀମାନ୍ତ କ୍ଷେତ୍ରମାନଙ୍କେ ଉତ୍ପାଦନ ବଢ଼ାବାର, ପୁରୁଣା ଶିଳ୍ପ କ୍ଷେତ୍ରକେ ପୁନରୁଦ୍ଧାର କରବାର, ଏମ୍ଏସ୍ଏମ୍ଇ କ୍ଷେତ୍ରକେ ବରଖସ୍ କରବାର, ଭିଭିଭୂମି ବିକାଶକେ ପ୍ରୋହାହନ, ଦୀର୍ଘକାଳୀନ ସୁରକ୍ଷା ଆଉ ସ୍ଥିରତା ସୁନିଶ୍ଚିତ କରବାର ଆଉ ସହରାଞ୍ଚଳ ଅର୍ଥନୈତିକ କ୍ଷେତ୍ରର ବିକାଶ ସାମିଲ ଅଛି। ଭାରତକେ ବିଶ୍ୱ ବାୟୋଫାର୍ମା ହବ୍ ଭାବେ ବିକଶିତ କରିବା ଲାଗି ଅର୍ଥମନ୍ତ୍ରୀ ଆଇବା 5 ଭିତରେ 10,000 କୋଟି ଟଙ୍କା ଖର୍ଚ୍ଚାଥି ବାୟୋଫାର୍ମା ଶକ୍ତି ପ୍ରସ୍ତାବ ଦେଇଛନ୍। ଇତର ସହିତ କର୍କଟ ରୋଗର 17 ଜରୁରୀ ଉଷୋ ଆଉ 7 ଅଲଗା ଦୂରାରୋଗ୍ୟ ରୋଗର ଉଷୋ କଷା ଉପରୁ ସୀମା ଶୁଳ୍କକେ ସରକାର ରିହାତି କରିଛନ୍। ସେବା କ୍ଷେତ୍ରର 1.5 ସେବା ପ୍ରଦାନକାରୀମାନଙ୍କୁ ଖୁବ୍ ଜଲ୍ଦି ତାଲିମ ଦିଆଯିବ। ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ 2 କ୍ଷେପକେ ଗତି ଦେବା ଲାଗି ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଯୋଜନା ପୁଞ୍ଜି ବ୍ୟୟ 40,000 କୋଟି ଟଙ୍କାନୁ ବଢ଼ାବାରକେ ପ୍ରସ୍ତାବ ଦେଇଛନ୍। 10,000 କୋଟି ଟଙ୍କାର ଏସ୍ଏମ୍ଇ ପାଣ୍ଠି ବୃଦ୍ଧି ପ୍ରଚଳନ କରବାରକେ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍। ଆତ୍ମନିର୍ଭର ଭାରତ ପାଣ୍ଠିକେ ଅଣୁ ଉଦ୍ୟୋଗମାନଙ୍କୁ ସମର୍ଥନ କରିବା ଲାଗି 2,000 କୋଟି ଟଙ୍କା ଘୋଷଣା କରିଛନ୍। ମହିଳା ଉଦ୍ୟୋଗୀଙ୍କୁ ସମର୍ଥନ କରିବା ଲାଗି ସ୍ୱୟଂ ସହାୟକ ଉଦ୍ୟୋଗୀ ସି ମାର୍ଟ ବ୍ୟବସ୍ଥା କରାଯିବା, 5 ବିଶ୍ୱବିଦ୍ୟାଳୟ ଟାଉନ୍ସିପ୍ ବନାବା ଲାଗି ସରକାର ଚ୍ୟାଲେଞ୍ଜ ରୁଟ୍ ଜରିଏ ରାଜ୍ୟମାନଙ୍କୁ ସମର୍ଥନ କରିବେ, 3 ନୂଆ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ସ୍ଥାପନା ଆଉ ଆୟୁଷ ଫାର୍ମାସିକେ ଆହୁରି ଉନ୍ନତ କରାଯିବା, ଗୁଜରାତର ଜାମନଗର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାରମ୍ପରିକ ଚିକିତ୍ସା କେନ୍ଦ୍ରକେ ଆହୁରି ଉନ୍ନତ କରାଯିବା, ଭାରତର ଆନିମେସନ ଦୃଶ୍ୟ ପ୍ରଭାବ ଆଉ ଗେମିଂ କ୍ଷେତ୍ରର ବିକାଶ ଲାଗି ସାରା ଦେଶେ ଲ୍ୟାବ୍ ସ୍ଥାପନା କରବାରକେ ସହିତ ମୁମ୍ବାଇନ ଗୋଟେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି ସ୍ଥାପନା ଲାଗି ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍। ସେନ୍ତା ବ୍ୟାଙ୍କିଂ କ୍ଷେତ୍ରର ବିକାଶ ଲାଗି ଗୋଟେ ଉଚ୍ଚସ୍ତରୀୟ କମିଟି ଗଠନ କରବାରକେ ବି ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୂର୍ବୋଦୟ ଅଭିଯାନ ଆଧାରଥି ଇ ବଛର ବଜେଟ୍ରେ ଓଡ଼ିଶା ଲାଗି ବହୁଟେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସହିତ କେରଳ, ଆନ୍ଧ୍ରପ୍ରଦେଶ ଆଉ ତାମିଲନାଡୁର ବିରଳ ମୃତ୍ତିକା ଖଣିଜ କରିଡର ସ୍ଥାପନା ଲାଗି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍। ଖଣି ପ୍ରକ୍ରିୟାକରଣ, ଗବେଷଣା ଆଉ ଉତ୍ପାଦନକେ ତହକାବାର ଲାଗି 3 ରାସାୟନିକ ପାର୍କ ସ୍ଥାପନା କରାଯିବା, ଜଳପଥ ଖଣିଜ ପରିବହନ ବଢ଼ାବାର ଲକ୍ଷ୍ୟଥି 20 ନୂଆ ଜାତୀୟ ଜଳପଥ ବ୍ୟବସ୍ଥା କରାଯିବା। ଇଥି ଓଡ଼ିଶା ଲାଗି 5 ଜାତୀୟ ଜଳପଥ ଘୋଷଣା କରାଯାଇଛି। ସେନ୍ତା ଓଡ଼ିଶା, କର୍ଣ୍ଣାଟକ ଆଉ କେରଳର କେଛମାନେ ଅଣ୍ଡା ଦେଉଥିବା ଜାଗାମାନଙ୍କର ସୁରକ୍ଷା ଓ ବିକାଶ ଦିଗେ ପଦକ୍ଷେପ ନେବାରକେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍।
A scheme for rare earth permanent magnets was launched in 2013
2025 ମସିହା ନଭେମ୍ବର ମାସରେ ଦୁର୍ଲଭ ଧାତୁ ସ୍ଥାୟୀ ଚୁମ୍ବକ ଲାଗି ଗୋଟିଏ ଯୋଜନା ଆମଲ କରାଯାଇଥିଲା। ଏହାଦେ ଖଣିଜ ସମୃଦ୍ଧ ରାଜ୍ୟ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଆଉ ତାମିଲନାଡୁକେ ସମର୍ଥନ କରିକି ଖଣିଜ ଖନନ, ପ୍ରକ୍ରିୟାକରଣ, ଗବେଷଣା ଆଉ ଉତ୍ପାଦନକେ ତହକାବାର ଲାଗି ନିର୍ଦ୍ଦିଷ୍ଟ ବିରଳ ମୃତ୍ତିକା କରିଡର ସ୍ଥାପନା କରବାର ଲାଗି ପ୍ରସ୍ତାବ ରହିଛି। ଦେଶୀୟ ରାସାୟନିକ ଉତ୍ପାଦନକେ ଶକ୍ତିଶାଳୀ କରବାର ଆଉ ଆମଦାନୀ ଉପରେ ନିର୍ଭରଶୀଳତା କମାବାର ଲକ୍ଷ୍ୟଟି ଗୋଟିଏ ନୂଆ ଯୋଜନା ଆମଲ କରାଯିବା, ଯେନ୍ତା ଜରିଏ ଚ୍ୟାଲେଞ୍ଜ ରୁଟ୍ ଦ୍ୱାରା କ୍ଲଷ୍ଟର ଆଧାରିତ ପ୍ଲଗ୍ ଆଣ୍ଡ ପ୍ଲେ ମଡେଲଟି ତିନିଟା ନିର୍ଦ୍ଦିଷ୍ଟ କେମିକାଲ ପାର୍କ ସ୍ଥାପନା ଲାଗି ରାଜ୍ୟମାନଙ୍କୁ ସମର୍ଥନ ଦିଆଯିବା। ଚଳିତ ବଜେଟ୍ରେ ଟିକସ ଲାଭଥି କେନ୍ସି ପରିବର୍ତ୍ତନ ନାଇଁ କରାଯାଇ, ମାତ୍ରକ ଆୟକର ନିୟମକେ ଅତ୍କା ସରଳ ଆଉ ସହଜ କରାଯାଇଛି। ଏବା ଏପ୍ରିଲ 1 ତାରିଖରୁ ନୂଆ ଆୟକର ଆଇନ 2025 କାର୍ଯ୍ୟକାରୀ କରବାରକେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍। ଏଥି ଛୋଟ କରଦାତାମାନେ ବହୁତ ଲାଭ ପାଇପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍। ଦେଶରେ ଶିଳ୍ପ ଭିତ୍ତିର ଗବେଷଣା ଆଉ ତାଲିମକେ ଜୋର ଦିଆଯିବା, 5 ଲକ୍ଷରୁ ଅତ୍କା ଜନସଂଖ୍ୟା ଥିବା ସହରମାନଙ୍କେ ଭିତ୍ତିଭୂମିର ବିକାଶ ଲାଗି ପୁଞ୍ଜି ବ୍ୟୟ 12,20,000 କୋଟି ଟଙ୍କାକେ ବଢ଼ାବାର ଲାଗି ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍। ନିର୍ମାଣ ଭିତ୍ତିଭୂମି ଉପକରଣ ତିଆରି ଲାଗି ଗୋଟିଏ ଯୋଜନା ତିଆରି କରାଯିବା, 5 ବର୍ଷ ଭିତରେ 10,000 କୋଟି ଟଙ୍କାର ବଜେଟ୍ ଆବଣ୍ଟନ ସହିତ କଣ୍ଟେନର ତିଆରି ଲାଗି ଯୋଜନା ରହିଛି। ସେନ୍ତା ବୟନ କ୍ଲଷ୍ଟରମାନଙ୍କର ଆଧୁନିକୀକରଣ କରିବା ଲାଗି ଅର୍ଥମନ୍ତ୍ରୀ ବୟନ ସମ୍ପ୍ରସାରଣ ଆଉ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିବାରକେ ଘୋଷଣା କରିଛନ୍। ଖଦି, ହସ୍ତତନ୍ତ, ହସ୍ତଶିଳ୍ପ କ୍ଷେତ୍ରକେ ବରକସ କରବା ଲାଗି ମହାତ୍ମା ଗାନ୍ଧି ଗ୍ରାମ ସ୍ୱରାଜ ପଦକ୍ଷେପ ଘୋଷଣା କରିଛନ୍। କ୍ରୀଡ଼ା କ୍ଷେତ୍ରଥି ପରିବର୍ତ୍ତନ ଆଣବାର ଲାଗି ଏବା 10 ବର୍ଷ ଭିତରେ ଖେଲୋ ଇଣ୍ଡିଆ ମିଶନ ମୂଲ କରାଯିବା ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍। ଏହି ବଜେଟ୍ଟି ଚାଷୀମାନଙ୍କର କମାନୀ ବଢ଼ାବାର ଉପରେ ଖାସ୍ ଧ୍ୟାନ ଦିଆଯାଇଛି। 500 ଜଳଭଣ୍ଡାର ବିକାଶ ଲାଗି ପଦକ୍ଷେପ ନିଆଯିବା ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍। ଲୋକସଭାନ ବଜେଟ୍ ଉପସ୍ଥାପନ ହେବାର ଉତ୍ରୁ ରାଜ୍ୟସଭାନ ଇତର ଗୋଟିଏ କପି ଉପସ୍ଥାପନ କରାଯାଇଥିଲା। ତାର ଉତ୍ରୁ ବଜେଟ୍ କପି ମୋବାଇଲ୍ ଆଉ ଆପ୍ ଆଉ ୱେବ୍ସାଇଟ୍ଥି ଛଡ଼ାଯାଇଥିଲା। ବଜେଟ୍ ଉପସ୍ଥାପନ ହୋଇସାରିବା ଉତ୍ରୁ ଆଇବା ସୋମବାର ଦିନ ତକ ଦୁଇ ଗୃହ ମୁଲତବୀ ରହିଛି। ଚଳିତ ବଜେଟ୍କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିବାର ସହିତ ଇଟା 140 କୋଟି ଭାରତୀୟଙ୍କର ଆକାଂକ୍ଷାର ପ୍ରତିଫଳନ ଆୟ ବୋଲି କହିଛନ୍।
सशक्त प्रतिबिंब झलकता है। ये बजट अपार अवसरों का राजमार्ग है। ये बजट वर्तमान के सपनों को साकार करता है और भारत के उज्जवल भविष्य की नींव को सशक्त करता है।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରୀୟ ବଜେଟ୍ 2026-27କେ ପ୍ରଶଂସା କରିକି ଇଟା ଗୋଟିଏ ଅଭିବୃଦ୍ଧିମୂଳକ ବଜେଟ୍ ଆଏ ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ଚଳିତ ବଜେଟ୍ଟି ସବୁ ବର୍ଗର ଲୋକଙ୍କର ବିକାଶ ଦିଗେ ଧ୍ୟାନ ଦିଆଯାଇଛି। ବଜେଟ୍ଟି ଓଡ଼ିଶା ଲାଗି ବହୁଟେ ପଦକ୍ଷେପ ଘୋଷଣା କରାଯାଇଛି, ଯେଥିର୍ଲାଗି ରାଜ୍ୟବାସୀ କୃତଜ୍ଞ ଆନ୍ ବୋଲି କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଧାର୍ମିକ, ସାଂସ୍କୃତିକ ଆଉ ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସନ୍ଥକବି ଭୀମଭୋଇଙ୍କ ସମାଧିପୀଠ ଖଲିଆପାଲିନ ହେଉଥିବା ମାଘମେଳା ଉତ୍ସବଟି ଯୋଗ ଦେଇକରି ପୀଠର ବିକାଶ ଲାଗି 35 କୋଟି ଟଙ୍କା ଘୋଷଣା କରିଛନ୍। ତାର ଉତ୍ତରୁ ରାମେଶ୍ୱର ଷ୍ଟାଡିୟମ୍ନ ହୋଇଥିବା ସୁଭଦ୍ରା ଶକ୍ତି ମେଳାଠି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ 276 କୋଟି ଟଙ୍କାର 58 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିବାର ସହିତ ଶିଳାନ୍ୟାସ କରିଛନ୍। ଇତର ସହିତ ମୁଖ୍ୟମନ୍ତ୍ରୀ 1848 ସ୍ୱୟଂ ସହାୟକ ଗୋଷ୍ଠୀକେ ବିନା ସୁଧି 126 କୋଟି ଟଙ୍କା ଋଣ ଯୋଗାଇ ଦେଇଛନ୍। ପବିତ୍ର ମାଗପୁନି ଅବସରରେ ପୁରୀ ଶ୍ରୀମନ୍ଦିର ଆଜି ମହାପୁରୁଷମାନେ ଗଜ ଉଦ୍ଧାରଣ ବେଶଥି ଦର୍ଶନ ଦେଉଛନ୍। ମଧ୍ୟାହ୍ନ ଧୂପ ନୀତି ଶେଷ ହେବାର ଉତ୍ରୁ ମୈଲମ ଆଉ ସର୍ବାଙ୍ଗ ନୀତି କରାଯାଇକରି ତିନି ବାଡ଼ନ ଇ ବେଶ କରାଯାଇଛି। ଗଜ ଉଦ୍ଧାରଣ ବେଶଥି ମହାପୁରୁଷମାନେ ଚାରିଭୁଜା ହୋଇକରି ଭିନ୍ ଭିନ୍ ଅଳଙ୍କାରଥି ସୁସଜିତ ହୋଇଛନ୍। ସାନ୍ତାଳୀ ଭାଷା ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଆଜି ହେଉଛି ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳବେଳା ବିଧାନସଭା ପରିସରରେ ଥିବା ପଣ୍ଡିତ ମୁର୍ମୁଙ୍କର ପ୍ରତିମୂର୍ତ୍ତିଟି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଏହି ଅବସରରେ ବାଚସ୍କତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ପାଣିପାଗ, ପଶ୍ଚିମ ଝଡ଼ର ପ୍ରଭାବଥି ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ ସାମାନ୍ୟ କମିଛି। ଆଇବା 4-5 ଦିନ ତକ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ, ଗରିବ ଆଉ ବଞ୍ଚିତମାନଙ୍କୁ କେନ୍ଦ୍ର କରିକି ଯୁବଶକ୍ତି ଚାଳିତ ବଜେଟ୍ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ଓଡ଼ିଶା ସହିତ 4 ରାଜ୍ୟର ସ୍ଥାପନା ହେବା ବିରଳ ମୃତ୍ତିକା ଖଣିଜ କରିଡର, ଇ ବଜେଟ୍ 140 କୋଟି ଭାରତୀୟଙ୍କର ଆକାଂକ୍ଷା ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ, ବଜେଟ୍କେ ଅଭିବୃଦ୍ଧିମୂଳକ କହିଲେ ମୁଖ୍ୟମନ୍ତ୍ରୀ, ସୁବର୍ଣ୍ଣପୁର ଜିଲ୍ଲାର 276 କୋଟି ଟଙ୍କାର 58 ପ୍ରକଳ୍ପର ଶିଳାନ୍ୟାସ ଆଉ ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଆଉ ଶ୍ରୀକ୍ଷେତ୍ର ପୁରୀନ ଗଜ ଉଦ୍ଧାରଣ ବେଶଟି ଦର୍ଶନ ଦେଉଛନ୍ ଚତୁର୍ଦ୍ଧା ମୂର୍ତ୍ତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।